ମନେ ନାହିଁ।
ପାଣି ସେ ଆସୁଥିଲା ସନ୍ଧ୍ୟାରେ ସକାଳେ ଶିମିଳି ବସିଛି ସୟାଳିଶି ୱାର୍ଡ ମୁନି ନାୟକ
ପାଣି ଆସୁଥିଲା ସକାଳେ ଆସୁଛି ଏବେ ବନ୍ଦ ହେଇଯାଉଛି ଆସୁନି ପାଣି ଯାଇକି ପାଞ୍ଚଟା ବେଳକୁ ଆସୁଛି ପାଞ୍ଚ ତାରିଖରୁ ପାଣିଟା ଆଉ ଚବିଶ ଘଣ୍ଟା ଆସୁନି ଆଉ ଖରାଦିନ ପାଣି ଟିକେ ଦେଲେ ଆମକୁ ସୁବିଧା ହବ ଆଉ
ହଇରାଣ ହଉଛନ୍ତି ପିଲାମାନେ ଗାଧେଇବା ଗାଧେଇବା।